ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖାଯାଇ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକଙ୍କ ପାଇଁ କାର୍ଯ୍ୟ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ପ୍ରତ୍ୟେକ ଦିନ ପୂର୍ବାହ୍ନ 11:00 ଅପରାହ୍ନ 3:30 ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିପାରିବେ ନାହିଁ। ଏବେଠାରୁ ଜୁନ୍ 15 ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସବୁ ଜିଲ୍ଲାର ଜିଲ୍ଲାପାଳ, ରାଜସ୍ୱ କମିଶନର ଓ ରାଜ୍ୟ ଶ୍ରମ କମିଶନରଙ୍କୁ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ଜରୁରୀ କିମ୍ବା ଅତ୍ୟାବଶ୍ୟକ ସେବା ସହ ଜଡ଼ିତ କାର୍ଯ୍ୟରେ ନିଯୁକ୍ତିଦାତାମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା 43.5°C ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। 25 ସହରରେ ତାପମାତ୍ରା 40 ° ଅତିକ୍ରମ କରିଥିବାବେଳେ 10 ସହରରେ 42 ° ଉପରେ ଥିଲା। ପାରଳାଖେମୁଣ୍ଡରେ ତାପମାତ୍ରା 42.6 ° ଥିବାବେଳେ ତାଳଚେରରେ 42.4, ମାଲକାନଗିରି ଓ ବୌଦ୍ଧରେ 42.2, ଅନୁଗୁଳରେ 42.1, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ନୟାଗଡ଼ରେ 42°C ରେକର୍ଡ କରାଯାଇଛି। ଆସନ୍ତା 2 ମଧ୍ୟରେ ତାପମାତ୍ରା 2-3 ° ବୃଦ୍ଧି ପାଇବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ତେବେ 2-3 ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରୀଷ୍ମଲହରୀ ଜାରି ରହିଥିବାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡ଼ିକ ସକାଳ 6:30-10 ପର୍ଯ୍ୟନ୍ତ ଚାଲିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଜେଡି ପକ୍ଷରୁ ଗତକାଲି ତୃତୀୟ ପର୍ଯ୍ୟାୟରେ 9 ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବାରବାଟୀ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଜୟଦେବ ଆସନରୁ ନବକିଶୋର ମଲ୍ଲିକ, ସାଲେପୁରରୁ ପ୍ରଶାନ୍ତ ବେହେରା, ବାଲେଶ୍ୱରରୁ ସ୍ୱରୂପ ଦାସ, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, କେନ୍ଦୁଝରରୁ ମୀନା ମାଝୀ, ବୀରମିତ୍ରପୁରରୁ ରୋହିତ ଜୋସେଫ ତିର୍କି, ରାଉରକେଲାରୁ ସାରଦା ନାୟକ ଏବଂ ରେଙ୍ଗାଲିରୁ ସୁଦର୍ଶନ ହରିପାଲଙ୍କ ନାମ ଘୋଷଣା କରାଯାଇଛି। ସମ୍ଭଲପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାର ନିର୍ବାଚନ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅତିରିକ୍ତ ନିର୍ବାଚନ କମିଶନର ଏନ୍ ତିରୁମାଲା ନାୟକ ସମ୍ବଲପୁର ଜିଲ୍ଲାର ସମସ୍ତ ରିଟର୍ଣ୍ଣିଂ ଅଫିସର ଓ ପୁଲିସ୍ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ କରିବା, ପୋଷ୍ଟାଲ ବାଲେଟ୍ରେ ଭୋଟଦାନ, ବୟସ୍କ ଭୋଟର କିଭଳି ଘରୁ ଭୋଟ ଦେଇପାରିବେ ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଛି। କଟକ ଜିଲ୍ଲାପାଳ ଭାବେ 2011 ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଥିଲେ। ସେହିପରି 2012 ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେ ପୂର୍ବରୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି 2011 ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। 2018 ବ୍ୟାଚ୍ ଆଇଏଏସ୍ ଅଫିସର ଶୁଭଙ୍କର ମହାପାତ୍ରଙ୍କୁ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ କରାଯାଇଛି। ରାଜ୍ୟରେ 2 ଆରକ୍ଷୀ ଅଧୀକ୍ଷକ ଓ ଜଣେ ଡିସିପିଙ୍କୁ ନିର୍ବାଚନ କମିଶନ ନିଯୁକ୍ତି ଦେଇଛନ୍ତି। ଆଇପିଏସ୍ ଅଧିକାରୀ ପ୍ରକାଶ ସାରଙ୍କୁ କଟକର ନୂଆ ଡିସିପି ଭାବେ ନିଯୁକ୍ତି ମିଳିଛି। ସେହିପରି ବ୍ରିଜେଶ ରାୟଙ୍କୁ ରାଉରକେଲା ଏବଂ ଡକ୍ଟର ଉମାଶଙ୍କର ଦାସଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଭାବେ ସଞ୍ଜୟ କୁମାର କୌଶଲଙ୍କୁ ନିଯୁକ୍ତି ମିଳିଛି। ସେ ଆଶିଷ ସିଂଙ୍କ ସ୍ଥାନରେ ଦାୟିତ୍ୱ ନେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଖାତା ମୂଲ୍ୟାୟନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା 20 ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା 4 ଆରମ୍ଭ ହେବାର ଥିଲା, ହେଲେ ପ୍ରଥମ ପର୍ଯ୍ୟାୟ ଖାତା ଦେଖାରେ ଛୁଟି ପଡ଼ିବାରୁ 2 ବିଳମ୍ବ ଘଟିଛି। ତେବେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ଶେଷ ହୋଇ ମଇ ମାସ 15 ମଧ୍ୟରେ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଭାରତ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଗତକାଲି କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍କୁ 6.5% ଅପରିବର୍ତ୍ତିତ ରଖିଛି। ଖାଦ୍ୟ ମୁଦ୍ରାସ୍କୀତି ବଢ଼ିବା ଆଶଙ୍କା ନେଇ ରିଜର୍ଭ ବ୍ୟାଙ୍କ ସତର୍କ ରହିଥିବା କହିଛି। 2022 ମଇରୁ ରେପୋ ରେଟ୍ କ୍ରମାଗତ 6 ଥରରେ 250 ବେସିସ୍ ପଏଣ୍ଟ ବୃଦ୍ଧି ପାଇଥିଲା। ଏହାପରେ ଗତବର୍ଷ ଏପ୍ରିଲ୍ରୁ ଏହି ହାର ଅପରିବର୍ତ୍ତିତ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।